प्रभवते वासुदेवाय। ॐ नमो भगवते वासुदेवाय। श्रीमद्भागवतम दशम स्कंद 68 अध्याय श्लोक 8। आविध्य सुलं तरसागरोत्मते आविध्य सुलं तरसागरोत्मते निरस्य वक्त्रैर्व्यनदत्तमु पञ्चभिः निरस्य वक्त्रैर्व्यनदत्तमु पञ्चभिः सरोदसी सर्वदिशोम्बरं महान् सरोदसी सर्वदिशोबरं महान् आपुरयन् नन्द कटहम् अवृणोत् आपुरयन् नन्द कटहम् अवृणोत् आविध्यशूलं तरसागरोत्मते निरस्य वक्त्रैर्व्यनदत् स पञ्चभिः सरोदसी सर्वदिशो अम्बरं महान् आपुरयन् अण्डकटाहम् अवृणोत् आविध्यशूलं तरसागरोत्मते निराशवक्त्रैर्व्यनदत् स पञ्चभिः सरोदसी सर्वदिशो अम्बरं महान् आविध्यशूलं तरसागरोत्मते। विशाख पढ़ुचि ना किए आविध्यशूलं तरसागरोत्मते निरस्यवक्त्रैर्व्यनदत् स पञ्चभिः सरोदसी सर्वदिशोम्बरं महान् आपुरयन्नण्डकटहम् अवृणोत्। हरे कृष्ण श्रुकुरानुवाद। ମୁର ନିଜ ତ୍ରିଶୂଳକୁ ଘୂରାଇଲା ଏବଂ ନିଜର ପାଞ୍ଚ ମୁଖରୁ ଗର୍ଜନ କରି ତାହାକୁ ଗରୁଡ଼ଙ୍କ ଉପରକୁ ଅତି ଭୟଙ୍କର ଭାବରେ ଫିଙ୍ଗିଲା। ସେହି ଧ୍ୱନି ବା ଶବ୍ଦ ପୃଥିବୀ ଆକାଶ ସମସ୍ତ ଦିଗ ତଥା ବାହ୍ୟ ଅନ୍ତରୀକ୍ଷର ସୀମାକୁ ଭେଦ କରି ବ୍ରହ୍ମାଣ୍ଡର ଆବରଣକୁ ଭେଦ କରି ପ୍ରତିଧ୍ୱନିତ ହେବାକୁ ଲାଗିଲା। ତେଣୁ ଆମେ ଶ୍ରବଣ କରୁଛେ ଭଗବାନ କିଭଳି ମୁର ଦୈତ୍ୟକୁ ବଦ୍ଧ କରିଛନ୍ତି, ଯେଉଁକୁ ଆମେ କହୁଛେ ମୋର ନରକ ବିନାଶ ନହେ, କ'ଣ ସେ ମଧୁ କୈଟଭ ମଧୁ ମୋର ନରକ ବିନାଶ ନ, ଭଗବାନ ଏଇଭଳି ଭାବରେ ସବୁ ବିନାଶନ କରିଛନ୍ତି। ତେଣୁ ଆମେ ଏଇ ଯେଉଁ ରହିଛି 6-13 ଏଇ 8 ଶ୍ଲୋକରେ ଭଗବାନ ମୋରଙ୍କର ସହିତ ଯୁଦ୍ଧ ଯେଉଁ ହେଉଛି ସେଇ ଯୁଦ୍ଧକୁ ସୁଖଦେବ ଗୋସ୍ୱାମୀ ବହୁତ ଆନନ୍ଦରେ ବର୍ଣ୍ଣନା କରୁଛନ୍ତି, ଗୀତ ଗାନ କରୁଛନ୍ତି, ବହୁତ ଆନନ୍ଦିତ ହେଉଛନ୍ତି ସେ ଯୁଦ୍ଧ ଦେଖିକରି। ଆମର କୁହାଯାଇଛି ଯେ ଥରେ ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ସେ ସମୟରେ କାଲକାଟାରେ ଯେଉଁ ରହିଛି ଓଲଟ ଡଙ୍ଗା, ଯେଉଁ ଆମର ଶ୍ରୀଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଜନ୍ମ ମାନେ ଆଶ୍ରମ, ସେଇଠି ଥରେ ଯାଇଥିଲେ ସେ। ସେହି ସମୟରେ ଗୋଟେ ସେ ଆଶ୍ରମକୁ ଗୋଟେ ସାପଟେ ପଶି ଆସିଲା, ସାପଟେ ବସି ଆସିଲା। ସେତେବେଳେ ଟିକେ ହୋ ହାଲା ଟିକେ ସୁବିଧା ହେଲା ସବୁ, ସେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେ ଉପରେ ଥିଲେ, ତେଣୁ ସେ ଦେଖିଲେ ଗୋଟେ ସାପଟେ ଆସିଛି। ତେଣୁ ସେ କହିଲେ କିଲ୍ ଇଟ୍, ହତ୍ୟା କର। ପ୍ରଭୁପାଦ ମହାରାଜ ଯେତେବେଳେ ସେଟା ଶୁଣିଲେ ସେ ଚିନ୍ତା କଲେ ଜଣେ ସାଧୁ ହୋଇକରି କାହିଁକି ଏଭଳି କହୁଛନ୍ତି, ହତ୍ୟା କରିବା କଥା କହୁଛନ୍ତି, ଏଇଟା ଠିକ୍ ହେଲାନି ବୋଲି ଚିନ୍ତା କରୁଥିଲେ। କିନ୍ତୁ ଭାଗବତମରେ ସେଇଟା ରହିଛି, ସାଧୁମାନେ ମଧ୍ୟ ଆନନ୍ଦିତ ହୁଅନ୍ତି। ଭାଗବତ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ପ୍ରହ୍ଲାଦ ମହାରାଜ ଏ ଶ୍ଳୋକଟି କହିଛନ୍ତି ନୃସିଂହଦେବ ଭଗବାନଙ୍କୁ, ଭଗବାନ ଯେଉଁ ହତ୍ୟା କଲେ ହିରଣ୍ୟକଶିପୁକୁ, ହତ୍ୟା କରି ତାଙ୍କ କ୍ରୋଧ ରହିଛି, ତେଣୁ ତାଙ୍କ କ୍ରୋଧକୁ ସାନ୍ତ୍ୱନା କରିବା ପାଇଁ ପ୍ରହ୍ଲାଦ ମହାରାଜ ଏହିଭଳି ଭାବରେ ଶ୍ଳୋକଟି କହିଛନ୍ତି। ଅନେକ ଶ୍ଳୋକ କହିଛନ୍ତି, ତା ଦୂରେ ଗୋଟେ ଶ୍ଳୋକ ସେ କହୁଛନ୍ତି, ପ୍ରଭୁ ମୋଦତେ ସାଧୁରପି ବୃଶ୍ଚିକ ସର୍ପ ହତ୍ୟା। ଯେଉଁମାନେ ସାଧୁମାନେ ମଧ୍ୟ ସେମାନେ ବହୁତ ଆନନ୍ଦିତ ହୁଅନ୍ତି, ମୋଦତେ ସାଧୁରପି ବୃଶ୍ଚିକ ସର୍ପ ହତ୍ୟା। ସାଧୁରପି ଅନ୍ୟମାନଙ୍କ କଥା କ'ଣ କହିବା, ସାଧୁମାନେ ମଧ୍ୟ ସେମାନେ ଆନନ୍ଦିତ ହୁଅନ୍ତି। କେଉଁଥିରେ ନା ବୃଶ୍ଚିକ ସର୍ପ ହତ୍ୟା, ବିଛା ହେବା ସର୍ପଙ୍କୁ ଯେତେବେଳେ ହତ୍ୟା କରାଯାଏ ସାଧୁମାନେ ମଧ୍ୟ ଆନନ୍ଦିତ ହୁଅନ୍ତି। ତେଣୁ ଏ କହିବାର ଉଦ୍ଦେଶ୍ୟ ହେଉଛି, ପ୍ରଭୁ ଆପଣ ଯେଉଁ କ୍ରୋଧ ରହିଛି ଏ କ୍ରୋଧକୁ ତ୍ୟାଗ କରନ୍ତୁ, ଏଇ ଉଦ୍ଦେଶ୍ୟରେ ଏ ଶ୍ଳୋକଟି କହିଛନ୍ତି। ସେ କହୁଛନ୍ତି ଏ ସପ୍ତମ ସ୍କନ୍ଧ ଏଇଟା ରହିଛି, ହଁ ନବମ ଅଧ୍ୟାୟ ତ, ତେଣୁ ସେଠି କହୁଛନ୍ତି ତଦ୍ୟଚ୍ଛ ମନ୍ୟୁ ଅସୁରସ୍ ହସ୍ତ ହତାତ୍ୱେ ଆଦ୍ୟ। ଏ ପ୍ରଭୁ ଆପଣ ଯେଉଁ ମନ୍ୟୁ ବା କ୍ରୋଧ ପ୍ରକାଶ କରୁଛନ୍ତି ଏ କ୍ରୋଧକୁ ତ୍ୟାଗ କରନ୍ତୁ। ତଦ୍ୟଚ୍ଛ ମନ୍ୟୁ ଅସୁରସ୍ ହସ୍ତ ହତତ୍ୱେ ଆଦ୍ୟ, ବର୍ତ୍ତମାନ ଆପଣଙ୍କ ଦ୍ୱାରା ଏ ଅସୁର ଯେଉଁ ହତ୍ୟା ହୋଇଛି, ତେଣୁ ଆପଣ ଆଉ କ୍ରୋଧକୁ ତ୍ୟାଗ କରନ୍ତୁ। କାହିଁକି ଯଦି ଭଗବାନ କହିବେ ମୁଁ ତୁମ ପିତାଙ୍କୁ ହତ୍ୟା କଲି, ତାହେଲେ ଅନ୍ୟମାନେ ସାଧୁମାନେ ନିନ୍ଦା କରିବେ ମୋତେ, ନା ନା ମୋଦତେ ସାଧୁରପି ବୃଶ୍ଚିକ ସର୍ପ ହତ୍ୟା। ସାଧୁମାନେ ମଧ୍ୟ ଯେତେବେଳେ ବିଛା ବା ସର୍ପକୁ ହତ୍ୟା କରାଯାଏ ସେତେବେଳେ ସେମାନେ ଆନନ୍ଦିତ ହୁଅନ୍ତି, ମୋଦତେ ସାଧୁରପି ବୃଶ୍ଚିକ ସର୍ପ ହତ୍ୟା। ଲୋକାଶ୍ଚ ନିର୍ବୃତ୍ତିମିତା ପ୍ରତିୟନ୍ତି ସର୍ବେ, ସମସ୍ତ ଲୋକ ଲୋକର ସମସ୍ତେ ପ୍ରତିୟନ୍ତି ଅପେକ୍ଷା କରିଛନ୍ତି, ନିର୍ବୃତ୍ତି ବହୁତ ଆନନ୍ଦିତ ହେଉଛନ୍ତି ବର୍ତ୍ତମାନ ସେମାନେ, ସମସ୍ତ ତ୍ରିଲୋକ ଅଧିବାସୀମାନେ ବହୁତ ଆନନ୍ଦିତ ହେଉଛନ୍ତି ଏବଂ ସେମାନେ ଅପେକ୍ଷା କରିଛନ୍ତି ପ୍ରଭୁ ରୂପଂ ନୃସିଂହ ବିବାହ ଜନା ସ୍ମରନ୍ତି। ଲୋକମାନେ ଯେତେବେଳେ କ'ଣ ଯେତେବେଳେ ଭୟଗ୍ରସ୍ତ ହୋଇଯିବେ, ଭୟରୁ ମୁକ୍ତ ହେବା ପାଇଁ ରୂପଂ ନୃସିଂହ ଆପଣଙ୍କ ଏହି ରୂପକୁ ସେମାନେ ସ୍ମରଣ କରିବେ, ରୂପଂ ନୃସିଂହ ବିବାହ ଜନା ସ୍ମରନ୍ତି, ଭୟରୁ ମୁକ୍ତ ହେବା ପାଇଁ ଲୋକମାନେ ଆପଣଙ୍କ ଏହି ରୂପକୁ ସ୍ମରଣ କରିବେ। ଅନ୍ୟମାନେ ପ୍ରଭୁପାଦ ମହାରାଜ କହନ୍ତି ସିଂହକୁ ଡାକିଲେ ସାଧାରଣ ଲୋକମାନେ ଭୟଭୀତ କରିବେ, କିନ୍ତୁ ସିଂହର ଯେଉଁ ପିଲାମାନେ ଅଛନ୍ତି ସେମାନେ ସେଥିରେ କୌଣସି ଭୟ ନାହିଁ, ସେମାନେ ଆନନ୍ଦରେ ସେଠି ଖେଳିବେ। ସେହିଭଳି ଭାବରେ ଭଗବାନଙ୍କର ଯେଉଁ ଭୟଙ୍କର ରୂପ ରହିଛି ନୃସିଂହଦେବଙ୍କ ରୂପ, ସେ ରୂପକୁ ଦେଖିଲେ ଯେଉଁମାନେ ଆମର ଶତ୍ରୁମାନେ ଅଛନ୍ତି ସେମାନେ ଭୟଭୀତ ହେବେ, ଭକ୍ତଙ୍କର ଯେଉଁ ଶତ୍ରୁମାନେ ଭୟଭୀତ ହେବେ, କିନ୍ତୁ ଭକ୍ତଙ୍କର ସେଥିରେ ଆନନ୍ଦିତ। ଜୟ ଭଗବାନ ନୃସିଂହଦେବ କି ଜୟ। ତେଣୁ ଏହିଭଳି ଭାବରେ ଯେତେବେଳେ ପ୍ରଭୁପାଦ ମହାରାଜ ଏ ଶ୍ଳୋକଟିକୁ ଦେଖିଲେ, ଭାଗବତମ ସପ୍ତମ ସ୍କନ୍ଦ ନବମ ଅଧ୍ୟାୟରେ ଶ୍ଳୋକଟି ରହିଛନ୍ତି, ସେତେବେଳେ ସିଏ କହିଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯେଉଁ କହୁଥିଲେ ଠିକ୍ କଥା କହିଛନ୍ତି, କିଛି ଭୁଲ କହିନାହାନ୍ତି, ସାଧୁମାନେ ଯାହା କହିବେ ତାଙ୍କ ଶାସ୍ତ୍ର ଅନୁସାରେ ସେମାନେ ହେଉଛନ୍ତି କ'ଣ ଗ୍ରନ୍ଥ ଭକ୍ତ ଭାଗବତ, ଆମେ ଗ୍ରନ୍ଥ ଭାଗବତ ପାଠ କରୁଛେ, ଏ ଭକ୍ତ ଭାଗବତମାନେ ତାଙ୍କ ଜୀବନରେ ସେଇଟାକୁ ଆଚରଣ କରନ୍ତି, ତେଣୁ ତାଙ୍କୁ ଭକ୍ତ ଭାଗବତ ବୋଲି କୁହାଯାଏ। ଦୁଇ ସ୍ଥାନରେ ଭାଗବତ, ଦୁଇ ଭାଗବତ କୁହାଯାଏ, ଗ୍ରନ୍ଥ ଭାଗବତ ଏବଂ ଭକ୍ତ ଭାଗବତ। ତେଣୁ ସେହିଭଳି ଭାବରେ ଆଜି ଯେଉଁ ମଧୁ ମୂର ନରକ ଏମାନଙ୍କୁ ସବୁ ବିନାଶ କରୁଛନ୍ତି, ମଧୁ ଦୈତ୍ୟକୁ ଆଉ ପୂର୍ବରୁ ବିନାଶ କରିଛନ୍ତି, କିନ୍ତୁ ବର୍ତ୍ତମାନ ଏଇ ଦୁଇଟି ଅସୁରଙ୍କୁ ବିନାଶ କରିବେ, ମୂର ଏବଂ ନରକ। ତେଣୁ ଏ ଲୀଳାକୁ ସୁଖଦେବ ଗୋସ୍ୱାମୀ ବହୁତ ଆନନ୍ଦରେ ବର୍ଣ୍ଣନା କରୁଛନ୍ତି ଏବଂ ମୁନି ଋଷିମାନେ ବହୁତ ଆନନ୍ଦରେ ଶ୍ରବଣ କରୁଛନ୍ତି। ଏ ଅସୁରମାନେ ଯେଉଁ ରହିଛି ଅସୁରମାନଙ୍କର ଶକ୍ତିରେ ସମଗ୍ର ପୃଥିବୀ ଭିତତ୍ରସ୍ତ ହୋଇଯାଆନ୍ତି, ଏବଂ ବିଶେଷ ଭାବରେ ସାଧୁମାନେ, ତେଣୁ ଭଗବାନ ତାଙ୍କୁ ରକ୍ଷା କରନ୍ତି। ତେଣୁ ଏଠି ସେଇଟା କୁହାଯାଉଛି ବର୍ତ୍ତମାନ ସେଇ ଯେଉଁ ଆଠଟି ଶ୍ଳୋକରେ, ଛଅରୁ ତେର ଆଠଟି ଶ୍ଳୋକରେ ଏଇ ଯେଉଁ ଲୀଳା ହେଇଛି ଭଗବାନଙ୍କର ମୂର ସହିତ, ମୂରର ଅସୁର ସହିତ ପାଞ୍ଚ ମୁଖ ତା'ର ରହିଛି, ମୁଁ ଗତକାଲି କହୁଥିଲେ ପାଞ୍ଚ ମୁଖ ରହିଛି, ଏସବୁ ପାଞ୍ଚଟି ଅବିଦ୍ୟା। ଏ ଭୌତିକ ଜଗତ ଯେଉଁ ସୃଷ୍ଟି ହେଇଛି, ବ୍ରହ୍ମା ଯେତେବେଳେ ସୃଷ୍ଟି କରୁଛନ୍ତି, ପାଞ୍ଚ ପ୍ରକାର ଅବିଦ୍ୟା ସୃଷ୍ଟି କରିଛନ୍ତି। ସମସ୍ତେ ଅବିଦ୍ୟାଗ୍ରସ୍ତ ହେଇକି ରହିଛନ୍ତି, ପାଞ୍ଚ ପ୍ରକାର ଅବିଦ୍ୟା ରହିଛି। ଏହାର ଯେଉଁ ପାଞ୍ଚଟି ମୁଖ ରହିଛି, ପାଞ୍ଚଟି ଅବିଦ୍ୟାର ପ୍ରତୀକ। ଅବିଦ୍ୟା ବା ବ୍ରହ୍ମା ଭାଗବତମର ଆରମ୍ଭରେ କୁହାଯାଇଛି କିଭଳି ଭାବେ ପାଞ୍ଚ ପ୍ରକାର ଅବିଦ୍ୟା ସୃଷ୍ଟି କରିଛନ୍ତି। ଭୌତିକ ଜଗତରେ ସମସ୍ତେ ଅବିଦ୍ୟାଗ୍ରସ୍ତ ହେଇକି ରହିଛନ୍ତି। ଏମିତିକି ଭକ୍ତିପୂର୍ଣ୍ଣ ଠାକୁର କହୁଛନ୍ତି, ଆମର ଯେଉଁ ତଥାକଥିତ ବିଦ୍ୟା ସବୁ ରହିଛି, ଏ ପ୍ରକୃତିର ଅବିଦ୍ୟା। ଜଡ଼ ବିଦ୍ୟା ଯତ ମାୟାର ବୈଭବ ତୁମାର ଭଜନ ବାଧା, ମୋହଜନ ମିଆ ଅନିତ୍ୟ ସଂସାରେ ଜୀବ କେ କାରାଏ ଗାଧା। ଏ ଯେଉଁ ସେମାନେ ଭାବୁଛନ୍ତି କ'ଣ, ନା ଆମେ ବହୁତ ବିଦ୍ୱାନ ବ୍ୟକ୍ତି, ବହୁତ ପଣ୍ଡିତ, କିନ୍ତୁ ପ୍ରକୃତରେ ସେମାନେ ଗୋଟିଏ ଗୋଟିଏ ଗଧ। ଏ ଯେଉଁ ବିଦ୍ୟାର ଭାରକୁ ବହନ କରିକି ଯାଉଛନ୍ତି, ସେମାନେ ବିଦ୍ୟାର ଭାର ବହନ କରି ଯାଉଛନ୍ତି। ପ୍ରକୃତର ବିଦ୍ୟାର ଫଳ ହେଉଛି, ଜଣେ ବିଦ୍ୟା ସେମିତି ବହୁତ ବିଦ୍ୱାନ ବ୍ୟକ୍ତି ଥିଲେ, କେଶବ କାଶ୍ମୀର ବହୁତ ବିଦ୍ୱାନ ବ୍ୟକ୍ତି ଥିଲେ, ଏତେ ସରସ୍ୱତୀ ଦେବୀଙ୍କ କୃପା ପ୍ରାପ୍ତ ହୋଇଥିଲେ, ସରସ୍ୱତୀ ଦେବୀଙ୍କ କୃପା ପ୍ରାପ୍ତ ହୋଇଥିଲେ, ଏତେ ବିଦ୍ୟା ଥିଲେ, ତାଙ୍କୁ କେହି ପରାସ୍ତ କରିପାରୁନଥିଲେ। ଯେମିତି ବର୍ତ୍ତମାନ ମୂରକୁ ବା ନରକକୁ କେହି ପରାସ୍ତ କରିପାରୁନଥିଲେ, ଏତେ ଶକ୍ତି ତାଙ୍କର ଥିଲା। ସମସ୍ତ ବିଶ୍ୱବାସୀମାନେ ତ୍ରସ୍ତ ହୋଇକି ରହୁଥିଲେ, ସେହିଭଳି ଭାବରେ ଅବସ୍ଥା ହୋଇଥିଲା ଏଇ କେଶବ କାଶ୍ମୀରର ସମୟରେ। କେଶବ କାଶ୍ମୀର ଏତେ ଜ୍ଞାନ ଥିଲା, ସେ ସବୁ ଚାହୁଁଥିଲେ ପଣ୍ଡିତମାନଙ୍କୁ ପରାସ୍ତ କରିବେ। ଏ ବିଦ୍ୟାଧାରା ସେ ଭାବୁଥିଲେ ପଣ୍ଡିତମାନଙ୍କୁ ପରାସ୍ତ କଲେ ବିଦ୍ୟାର ପ୍ରକୃତ ଫଳ। ଏଇଭଳି ଭାବରେ ସେ କାଶ୍ମୀରରୁ ଆସୁଛନ୍ତି, କନ୍ୟାକୁମାରୀ କ'ଣ ରହିଛି, କାଶ୍ମୀରରୁ କନ୍ୟାକୁମାରୀ ଯେଉଁ ରହିଛି, ଇଏ ଭାରତବର୍ଷ। ତେଣୁ ସେ ଯାଉଛନ୍ତି କାଶ୍ମୀରରୁ କନ୍ୟାକୁମାରୀ, ସମସ୍ତ ଜିତିବେ ଏବଂ ବିଶ୍ୱ ବିଜୟ ହେବେ, ବିଶ୍ୱ ବିଜୟୀ ହେବେ, ଏଇଭଳି ଭାବରେ ଉପାଧି ପାଇବା ପାଇଁ ଆଗ୍ରହ ପ୍ରକାଶ କରିକି ଆସୁଛନ୍ତି। ସବୁ ଗୋଟିଏ ଗୋଟିଏ ସବୁ ସ୍ଥାନରେ ସବୁ ବିଦ୍ୱାନ ପଣ୍ଡିତମାନ ପରାସ୍ତ କରିକି ଆସୁଛନ୍ତି। ସେହି ସମୟରେ ଯେଉଁ ବାରଣାସୀ ଥିଲା, କାଶୀ, ସେହି ସମୟରେ ବହୁତ ପଣ୍ଡିତମାନେ ସେଠି ରହୁଥିଲେ, ସେଠି ସବୁ ବିଦ୍ୱାନ ପଣ୍ଡିତମାନଙ୍କୁ ପରାସ୍ତ କରିକି ଆସିଛନ୍ତି। ଏହିଭଳି ଭାବରେ ଆସିକରି ନବଦ୍ୱୀପରେ ମଧ୍ୟ ପ୍ରଖ୍ୟାତ ସବୁ ପଣ୍ଡିତମାନେ ଥିଲେ, ନବଦ୍ୱୀପରେ ଆସି ପହଞ୍ଚିଗଲେ, ନବଦ୍ୱୀପରେ ପଣ୍ଡିତମାନଙ୍କର ଭାଳେଣି ପଡ଼ିଗଲା, କ'ଣ କରିବେ ସେମାନେ ବର୍ତ୍ତମାନ ଚିନ୍ତା କରୁଛନ୍ତି। ସେହି ସମୟରେ ଆମର ଗୌରାଙ୍ଗ ମହାପ୍ରଭୁ ଥିଲେ, ନିମାଇ ପଣ୍ଡିତ, ପଣ୍ଡିତ ସେ ମଧ୍ୟ ପଣ୍ଡିତ, ସେ ମଧ୍ୟ ବହୁତ ବିଦ୍ୱାନ, ସେ ପଣ୍ଡିତ ବ୍ୟାକରଣରେ ପଣ୍ଡିତ, ସବୁ ପଣ୍ଡିତ ଥିଲେ। ତେଣୁ ଏମାନେ ଭାବୁଥିଲେ ଆମେ ନିମାଇ ପଣ୍ଡିତଙ୍କ ସହିତ ତାଙ୍କୁ ଦେଖରେଖ କରାଇଦେବା, ଯଦି ହେଲେ ମଧ୍ୟ ଅସୁବିଧା ନାହିଁ, ଏଇଭଳିଆ ଚିନ୍ତା କରୁଥିଲେ। କିନ୍ତୁ ଏ କେଶବ କାଶ୍ମୀର ଚାହୁଁଥିଲେ ତାଙ୍କ ସହ ଦେଖା କରିବା ପାଇଁ, କିନ୍ତୁ ସେ ଦେଖା ଦେଉନଥିଲେ, ଦେଖା ଦେଉନଥିଲେ, କାରଣ ସେ ଯେଉଁ ଆସିଥିଲେ କେଶବ କାଶ୍ମୀର, ଏଇଟା କେଉଁ ପନ୍ଥରେ ନା କେଉଁଠି ବର୍ଣ୍ଣନା କରାଯାଇଛି, ରହିଛନ୍ତି ସେ ଯେଉଁ ଆସୁଛନ୍ତି ଚୈତନ୍ୟ ଭାଗବତମରେ ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି, ଚୈତନ୍ୟ ଚରିତାମୃତ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯେଉଁ ଆସୁଛନ୍ତି ତାଙ୍କର ସବୁ ବହୁତ ଫଲୋଅର୍ ସବୁ ରହିଛନ୍ତି, ବହୁତ ଫଲୋଅର୍ ସବୁ ରହିଛନ୍ତି, ହାତୀ ଛତି ସବୁ ଆଣିକି ଆସୁଛନ୍ତି ମହାପ୍ରଭୁଙ୍କ ସହିତ। ସେ ଜାଣିନାହାନ୍ତି ଭଗବାନ ବୋଲି, ନିମାଇ ପଣ୍ଡିତ, ତାଙ୍କର ସେ ସମୟରେ ମଧ୍ୟ ବହୁତ ପ୍ରଶଂସା ହେଉଥିଲା, ସାରା ପୃଥିବୀରେ ତାଙ୍କର ପ୍ରଶଂସା ଖେଳି ଯାଇଥିଲା, ଯଶ ଖେଳି ଯାଇଥିଲା, ବହୁତ ବିଦ୍ୱାନ ବ୍ୟକ୍ତି, ଛୋଟ ପିଲା। ତେଣୁ ଯାହା ହେଉ ସେ ଦେଖା କରିପାରୁନଥିଲେ, ସନ୍ଧ୍ୟା ସମୟରେ ଆସି ଗଙ୍ଗା ନଦୀ ତଟରେ ଦେଖା ହୋଇଗଲା। ନିମାଇ ପଣ୍ଡିତ ତାଙ୍କ ପିଲାମାନଙ୍କୁ ସେ ପାଠ ପଢ଼ୁଥିଲେ, ବ୍ୟାକରଣ ପଢ଼ାଉଥିଲେ, ଏବଂ ସେହି ସମୟରେ ଆସି ପହଞ୍ଚିଗଲେ କେଶବ କାଶ୍ମୀର ପହଞ୍ଚିଗଲେ। ତେଣୁ ସେ ଜାଣିଲେ ଏଇ ବୋଧେ ହେଇଥିବେ ଏ ପଣ୍ଡିତ, ସବୁ କିଏ ପଢ଼ାଉଛନ୍ତି, ଏବଂ ଭଗବାନ ସେ ତ ଜାଣନ୍ତି ସବୁକିଛି। ତେଣୁ ତାଙ୍କୁ କହିଲେ, ଆପଣ ବହୁତ ବିଦ୍ୱାନ ବ୍ୟକ୍ତି ମୁଁ ଶୁଣିଛି, ତାଙ୍କୁ ସମ୍ମାନ ପ୍ରଦର୍ଶନ କରିକି ତାଙ୍କୁ ଆସନ ଦେଲେ, କହିଲେ ଆପଣ ବହୁତ ବିଦ୍ୱାନ ବ୍ୟକ୍ତି, ଆମେ ତ ସାମାନ୍ୟ ଶିଶୁ, ଆମର କିଛି ଜ୍ଞାନ ନାହିଁ, ତେଣୁ ତଥାପି ଆପଣ ବହୁତ ଏ ଗଙ୍ଗା ନଦୀର କିଛି ମହାତ୍ମ ବର୍ଣ୍ଣନା କରନ୍ତୁ। ଏଭଳି ଭାବରେ ତାଙ୍କୁ ଯେତେବେଳେ କହିଲେ, ସେତେବେଳେ ସେ ବହୁତ ଆନନ୍ଦିତ ହୋଇଗଲେ, କାରଣ ସେ ବିଦ୍ୱାନ ବ୍ୟକ୍ତି, ସେ ଚାହାନ୍ତି ତାଙ୍କ ପାଣ୍ଡିତ୍ୟ ପ୍ରକାଶ କରିବା ପାଇଁ। ଏଇଭଳି ଯେତେବେଳେ ଇଏ କରୁଛନ୍ତି, ଯେତେବେଳେ ସବୁ ଶୁଣିକରି
ହେଇକିରି
ସେ ଯୋଉ ରହିଛି ଗଙ୍ଗାର ମହାତ୍ମ୍ୟକୁ ଗାନ କଲେ, ଗଙ୍ଗାର ମହାତ୍ମ୍ୟକୁ ଗାନ କଲେ। ଏଭଳି ଭାବରେ କୁହାଯାଇଛି ଚୈତନ୍ୟ ଚରିତାମୃତ ଚୈତନ୍ୟ ଭାଗବତ ବର୍ଣ୍ଣନା କରାଯାଇଛି ଯେ ଗୋଟିଏ ସଂସ୍କୃତ ଶ୍ଳୋକ କେଉଁଠି ବହିରେ ନାହିଁ, ସାଙ୍ଗେ ସାଙ୍ଗେ ରଚନା କରିକିରି ଆସୁ କବି ସାଙ୍ଗେ ସାଙ୍ଗେ ରଚନା କରିକି ସେଇଟା ଗାନ କରୁଥିଲେ କରନ୍ତି ଗାନ କରୁଛନ୍ତି ମାନେ ସାଙ୍ଗେ ସାଙ୍ଗେ ରଚନା ହେଉ ସଦ୍ୟ ରଚନା ହେଇକି ଆସୁ କବି ସଂସ୍କୃତରେ ବିଦ୍ୱାନ ବ୍ୟକ୍ତି ସିଏ ଏଭଳି ଭାବରେ ବହୁତ ସ୍ପିଡ଼ିଲି କହିଗଲେ ସେ ଭାବୁଥିଲେ ଛୋଟ ପିଲା କ'ଣ ଜାଣିବ ଇଏ ତେଣୁ କହିସାରିଲେ ଯେତେବେଳେ ତାପରେ ନିମାଇ ପଣ୍ଡିତ କହିଲେ ବହୁତ ବହୁତ ସୁନ୍ଦର ଭାବରେ ଏ କାବ୍ୟକୁ କରିଛନ୍ତି ଗାନ କରିଛନ୍ତି ଆପଣ ଆର ଅର୍ଥକୁ ଟିକେ ବୁଝାନ୍ତୁ ଆର ଅର୍ଥକୁ ବୁଝାନ୍ତୁ। ଏଇଭଳି ଯେତେବେଳେ କହିଲେ ନିମାଇ ପଣ୍ଡିତ ଆମର କେଶବ କାଶ୍ମୀରୀ ସେ କହିଲେ କେଉଁ ଶ୍ଳୋକଟେ କହିବା ତେଣୁ ସେ ଗୋଟେ ଶ୍ଳୋକକୁ ଉଦ୍ଧାର କଲେ ମହତ୍ତ୍ୱଂ ଗଙ୍ଗାୟାନ୍। ଏଇ ଶ୍ଳୋକ ଶହେ ଶ୍ଳୋକ ଭିତରେ ଗୋଟେ ଶ୍ଳୋକ ହେଉଛି ମହତ୍ତ୍ୱଂ ଗଙ୍ଗାୟାନ୍, ଏ ଶ୍ଳୋକଟି ରହିଛି। ଏ ଶ୍ଳୋକ ଯେତେବେଳେ କହିଦେଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ, ସେ କହିଲେ ମୁଁ ତ ଏ ଶ୍ଳୋକ ଆଉ କେଉଁଠି ଲେଖା ହେଇନି, ମୁଁ ଏବେ ଏଇଟା କହୁଛି ଆପଣ କେମିତି ଏଇଟାକୁ ସବୁ ମନେ ରଖିବା ଜାଣିଲେ କେମିତି କ'ଣ ଜାଣିଲେ ସେଇଥିରେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ତେଣୁ ନିମାଇ ପଣ୍ଡିତ କହିଲେ ଯେ ଯାହାଙ୍କର ଶକ୍ତିରେ ଆପଣ ଏଇସବୁ ଶ୍ଳୋକକୁ ରଚନା କଲେ ତାଙ୍କର ଶକ୍ତିରେ କିଏ ମଧ୍ୟ ସବୁ ମନେ ରଖିପାରେ, ଶ୍ରୁତିଧର ସବୁ ସ୍ମୃତି ତାଙ୍କର ରହିଛି ସ୍ମୃତି ଧାରଣ କରିପାରିବେ ସେମାନେ। ଯେମିତି ଆପଣ ସୁନ୍ଦର ଭାବରେ ବର୍ଣ୍ଣନା କଲେ ବହୁତ ଜ୍ଞାନ ପ୍ରାପ୍ତ ହେଲେ ଯାହାଠାରୁ ସେମିତି ମଧ୍ୟ ଗଙ୍ଗାୟା କାହାର ମଧ୍ୟ ସେ ଶକ୍ତି ରହିଛି। ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ ଏଇଟା ଆସିବନି ବୋଧେ ମହତ୍ତ୍ୱ ଗଙ୍ଗା ମହତ୍ତ୍ୱ ଗଙ୍ଗା ଲୋକଟି କେଉଁଠୁ ରହିଛି ଦେଖିବାକୁ ପଡ଼ିବ। ତେଣୁ ଏ ଯେତେବେଳେ କହିଲେ ତେଣୁ ସେ କହିଲେ ତୁମେ ତ ଛୋଟ ପିଲା ବ୍ୟାକରଣ ଏସବୁ ଜାଣିଛ, ତୁମେ ଏଇ ଅଳଙ୍କାର ସବୁ ରହିଛି ବହୁତ ଉନ୍ନତ ଶ୍ଳୋକ ସବୁ ରହିଛି ଅଳଙ୍କାର ସବୁ ରହିଛି ତୁମେ ସେ ଜାଣିପାରିବ ନାହିଁ। ଏଇଭଳି ଭାବରେ ଯେତେବେଳେ କହିଲେ ତେଣୁ ସେ କହିଲେ ତଥାପି ମୁଁ ଯଦିଓ ବ୍ୟାକରଣ ପଢ଼ୁଛି କିନ୍ତୁ ମୁଁ ଅଳଙ୍କାର ବିଷୟରେ ଶ୍ରବଣ କରିଛି, ଯଦିଓ ଅଳଙ୍କାର ବିଷୟରେ ପାଠ ପଢ଼ି ନାହିଁ କିନ୍ତୁ ମୁଁ ଶ୍ରବଣ କରିଛି। ତେଣୁ ଏଇଭଳି ଯେତେବେଳେ କହିଲେ ତେଣୁ ସେ କହିଲେ ଠିକ୍ ଅଛି ସବୁ କହିଲେ ତୁମେ ତ ଜାଣିନ ଏସବୁ ଗଙ୍ଗାୟାମ ମହତ୍ତ୍ୱ ଗଙ୍ଗାୟାମ ଶ୍ଳୋକଟି କେଉଁଠି ମୁଁ ଆଉ ଖୋଜୁ ନାହିଁ ଗଙ୍ଗାୟାମ। ତେଣୁ ସେଠି କିଛି ସେ କହିଲେ ନିମାଇ ପଣ୍ଡିତ କହିଲେ ଆପଣ ଯଦି କିଛି ନ ଭାବିବେ ତାହେଲେ ମୁଁ ଆର କିଛି ଦୋଷ ଏବଂ କିଛି ଗୁଣ କହିବି। ନା ଆର ଦୋଷ ରହିଛି, ଏତେ ବିଦ୍ୱାନ ପଣ୍ଡିତ ସବୁ ପଣ୍ଡିତମାନଙ୍କୁ ହରେଇକିରି ଆସିଲେ ତୁମେ ଛୋଟ ପିଲା ତୁମେ କ'ଣ ତୁମେ ଅଳଙ୍କାର ଜାଣିନ ତୁମେ କ'ଣ ଦୋଷ କହିବ ନା ମୁଁ ଶୁଣିଛି କିଛି। ତେଣୁ ଏଇଭଳି ଭାବରେ ସବୁ ତା'ର ଦୋଷ କହିବା ପାଇଁ ଆରମ୍ଭ କଲେ ଗୁଣ ପ୍ରଥମେ କହିଲେ ବହୁତ ସୁନ୍ଦର ଭାବରେ ତା'ର ସବୁ ଅଳଙ୍କାରିକ ଭାବରେ ସବୁ ରହିଛି ବୋଲି ଗୁଣ ସବୁ କହିଲେ ତା'ପରେ ଦୋଷ କହିବାକୁ ଆରମ୍ଭ କଲେ। ଦୋଷ କହିବା ଯେତେବେଳେ କହିଲେ ତା'ଦେହରେ ଗୋଟିଏ ଦୋଷ ମୁଁ କହୁଛି ଯେ ସିଏ କହିଲେ ଭବାନୀ ଭର୍ତ୍ତୃ ଏଇ ଯେଉଁ ଜିନିଷଟି ରହିଛି ଆଧାରେ ଗୋଟେ ଦୋଷ ରହିଗଲା। ଆର ଅର୍ଥ ହେଉଛି କ'ଣ ନା ଭବାନୀ ଭର୍ତ୍ତୃ ଅର୍ଥ ଶବ୍ଦର ଅର୍ଥ ହେଉଛି ଯେ ଭବାନୀ ଶବ୍ଦରେ ଶବ୍ଦ ହେଉଛି ଭବଙ୍କର ପତ୍ନୀ ହେଉଛନ୍ତି ଭବାନୀ, ଭବଙ୍କର ପତ୍ନୀ ହେଉଛନ୍ତି ଭବାନୀ। ତେଣୁ ଚୈତନ୍ୟ ଚରିତାମୃତ ଆଦିଲୀଳା 16:41 ଚୈତନ୍ୟ ଚରିତାମୃତ ଆଦିଲୀଳା 16:41 ଶ୍ଳୋକରେ ଏଇଟା କୁହାଯାଇଛି ମହତ୍ତ୍ୱଂ ଗଙ୍ଗାୟାମ୍ ଏସବୁ ରହିଛି ଶ୍ଳୋକଟି ରହିଛି। ଏଇଟା ଯଦି ପାଠ କରିଦେଲେ ଏସବୁ କହିଲେ ତାଙ୍କୁ ଦୋଷ କହିବା ପାଇଁ ଆରମ୍ଭ କଲେ ବିଭିନ୍ନ ପ୍ରକାର ଦୋଷ ରହିଛି। ଯଦି କହୁଛନ୍ତି ଦି ଗ୍ରେଟନେସ୍ ଅଫ୍ ମଦର ଗଙ୍ଗା ଅଲୱେଜ୍ ବ୍ରିଲିଆଣ୍ଟଲି ଏକ୍ଜିଷ୍ଟ ସି ଇଜ୍ ଦ ମୋଷ୍ଟ ଫର୍ଚୁନେଟ୍ ବିକଜ୍ ସି ଇମାନେଟେଡ୍ ଫ୍ରମ୍ ଦ ଲୋଟସ୍ ଫିଟ୍ ଅଫ୍ ଶ୍ରୀ ବିଷ୍ଣୁ ଦ ପର୍ସନାଲିଟି ଅଫ୍ ଗଡ୍ ହେଡ୍ ସି ଇଜ୍ ଏ ସେକେଣ୍ଡ ଗଡ୍ହେସ୍ ଅଫ୍ ଫର୍ଚୁନ୍ ଆଣ୍ଡ ଦେୟାର ଫୋର୍ ସି ଇଜ୍ ଅଲୱେଜ୍ ୱର୍ସିପ୍ଡ ବୋଥ୍ ବାଇ ଡେମିଗଡ୍ସ ଆଣ୍ଡ ବାଇ ହ୍ୟୁମାନିଟି ଏଣ୍ଡାଉଡ୍ ୱିଥ୍ ଅଲ୍ ୱଣ୍ଡରଫୁଲ୍ କ୍ୱାଲିଟିଜ୍ ସି ଫ୍ଲୋରିସେସ୍ ଅନ୍ ଦ ହେଡ୍ ଅଫ୍ ଲର୍ଡ ଶିବ। ଏ ଶ୍ଳୋକର ଅର୍ଥ ହେଉଛି ଏଇଭଳି ଭାବରେ ମଦର ଗଙ୍ଗାଙ୍କର ମହାତ୍ମା କ'ଣ କହିବା, ସବୁବେଳେ ପାଇଁ ରହିଛି। ସି ଇଜ୍ ଦ ମୋଷ୍ଟ ଫର୍ଚୁନେଟ୍ ବିକଜ୍ ସି ଇମାନେଟେଡ୍ ଫ୍ରମ୍ ଦ ଲୋଟସ୍ ଫିଟ୍ ଅଫ୍ ଶ୍ରୀ ବିଷ୍ଣୁ। ଏ ଗଙ୍ଗା ଭଗବାନଙ୍କ ପାଦ ପଦ୍ମରୁ ନିଃସୃତ ହେଉଛନ୍ତି। ସି ଇଜ୍ ଏ ସେକେଣ୍ଡ ଗଡ଼େସ୍ ଅଫ୍ ଫର୍ଚୁନ୍, ସେ ମଧ୍ୟ ଦ୍ୱିତୀୟ ଲକ୍ଷ୍ମୀ। ଆଣ୍ଡ ଦେୟାରପୋର୍ ସି ଇଜ୍ ଅଲୱେଜ୍ ୱର୍ସିପ୍ଡ ବୋଥ୍ ବାଇ ଡେମି ଗଡ୍ସ ଆଣ୍ଡ ବାଇ ହ୍ୟୁମାନିଟି। ଏଇଟାକୁ ରଚନା କରିଛନ୍ତି, ସିଏ କେଶବ କାଶ୍ମୀର ରଚନା କରିଛନ୍ତି। ତେଣୁ ସିଏ ଦେବତାମାନଙ୍କ ଦ୍ୱାରା ଏବଂ ମନୁଷ୍ୟମାନଙ୍କ ଦ୍ୱାରା ପୂଜିତ ହୁଅନ୍ତି, ତାଙ୍କର ସବୁ ଭଲ ଗୁଣ ରହିଛି। ତେଣୁ ଏବଂ ସିଏ ଶିବଜୀଙ୍କର ମଥା ଉପରେ ରହିଛନ୍ତି, ଶିବଜୀ ମଥାରେ ଧାରଣ କରିଛନ୍ତି ଭଗବାନ ଶିବଜୀ। ଏ ଗଙ୍ଗାଙ୍କର ଉତ୍ପତ୍ତି ବିଷୟରେ ବର୍ଣ୍ଣନା କରାଯାଇଛି, ଆମେ ସେଇଟା ଆଲୋଚନା କରିବା ନାହିଁ। ତେଣୁ ଏଇଠି କହିଲେ ନିମାଇଁ ପଣ୍ଡିତ କହୁଛନ୍ତି, ଏଇ ଶ୍ଳୋକର ଅର୍ଥ କର, ପ୍ରଭୁ ଯଦି ବୋଲିଲା ବିସ୍ମିତ ହୟା ଦିଗ୍ବିଜୟ, ପ୍ରଭୁରେ ବୁଝିଲା ତେ ବିସ୍ମିତ ହେଇଗଲା, ଏ ତୁମେ କ'ଣ ଜାଣିଛ ଏସବୁ, ତୁମେ କେମିତି ମନେ ରଖିଲ ଏସବୁ କହିଲି। ତେଣୁ ଯାହା ହଉ, ଏଇଭଳି ଭାବରେ ମହାପ୍ରଭୁ ତାହାର ଦୋଷ କହିବା ଗୁଣ ସବୁ କହିଲେ, ବହୁତ ଗୁଣ ସବୁ ରହିଛି। ତାପରେ ଯେଉଁ କହିଲେ ତାର ଦୋଷ ହେଉଛି କ'ଣ ନା, ଏ ଯେଉଁ ମହତ୍ଵ ଏ ଭବାନୀ ଭର୍ତ୍ତୃ, ଭବାନୀ ହେଉଛି କ'ଣ ନା, ଭବଙ୍କର ପତ୍ନୀ ହେଉଛନ୍ତି ଭବାନୀ, ଭବଙ୍କର ପତ୍ନୀ ହେଉଛନ୍ତି, ହଁ ଏଇଟା ହେଉଛି ଅଭିମୃଷ୍ଟ ବିଧ୍ୟାଂଶ ଦୁଇ। ହଁ ଏ କ'ଣ ନା, ଭବାନୀ କହିଲେ ଭବଙ୍କର ପତ୍ନୀ ହେଉଛି ଭବାନୀ, ଭବାନୀ ଭର୍ତ୍ତୃ କହିବାର ଉଦ୍ଦେଶ୍ୟ ହେଉଛି ଯେ ଭବାନୀଙ୍କର ଆଉ ଜଣେ ସ୍ୱାମୀ ରହିଛନ୍ତି, ଏ ଗୋଟେ ଦୋଷ ହେଇଗଲା। ଭବାନୀ ଭର୍ତ୍ତୃ ଶବ୍ଦ ଦେଲେ ପାଇବା ସନ୍ତୋଷ, ବିରୁଦ୍ଧ ମତିକୃତ ନାମ ଏଇ ମହାଦୋଷ, ଇଏ ଗୋଟେ ମହାଦୋଷ ହେଇଗଲା, ବିରୋଧ ମତିକୃତ ହେଇଗଲା ଏଇଟା। ଭବାନୀ ଭର୍ତ୍ତୃ ଶବ୍ଦରେ ଯେ ବୁଝିବ ଭବାନୀଙ୍କର ଆଉ ଗୋଟେ ସେକେଣ୍ଡ ହଜବ୍ୟାଣ୍ଡ ଅଛନ୍ତି, ଦ୍ୱିତୀୟ ସ୍ୱାମୀ କିଏ ଅଛନ୍ତି। ଏଇଭଳି ଭାବରେ ସବୁ ଯେତେବେଳେ ଦୋଷ କହିବା ପାଇଁ ଆରମ୍ଭ କଲେ, ପିଲାମାନେ ସବୁ ହସିବା ପାଇଁ ଆରମ୍ଭ କଲେ। ତାପରେ ମହାପ୍ରଭୁ ତାଙ୍କୁ ମନା କଲେ, ତାପରେ କହିଲେ ଆପଣ କ୍ଳାନ୍ତ ହେଇକି ଆସିଛନ୍ତି, ଆମେ ଆସନ୍ତୁ, ଆପଣ ଆଜି ବିଶ୍ରାମ ନିଅନ୍ତୁ, ଆସନ୍ତାକାଲି ଆମେ ଏ ବିଷୟରେ ଆଲୋଚନା କରିବା। ଏଇଭଳି ଭାବରେ କହି ସେ ବିଦା ନେଇକି ଗଲେ। ତାଙ୍କର ବହୁତ ଭାବିଲେ ଆମେ ପ୍ରାଣ ତ୍ୟାଗ କରିଦେବୁ, ଯେଉଁମାନେ ଭଗବତ ଗୀତାରେ ଭଗବାନ କହିଛନ୍ତି ସମ୍ଭାବିତ ସେ ଚାକୃତି ମରଣାଦତି ଉଚ୍ଚତେ, ଯେଉଁମାନେ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି ତାଙ୍କୁ ଯଦି ଟିକିଏ ଅକୃତି ହେଇଗଲା, ତାଙ୍କର କିଛି ଅପମାନ ହେଇଗଲା, ସେ ମରଣକୁ ଶ୍ରେୟ ମନେ କରିବେ। ଭଗବାନ ଅର୍ଜୁନଙ୍କୁ ଏକଥା କହୁଛନ୍ତି, ତୁମେ ଯଦି ଯୁଦ୍ଧ ନ କରିବ ତୁମର ଏଇଭଳି ଭାବରେ ଅପମାନ ହେବ, ତୁମେ ଜୀବନ ଧାରଣ କରିପାରିବ ନାହିଁ, ଏସବୁ କଥା ରହିଛି। ଯାହା ହଉ, ଏହିଭଳି ଭାବରେ ଯାଇକରି ସେ ଯେଉଁ ରହୁଥିଲେ ସେଇଠି ଯାଇକରି ସେଦିନ ରାତିରେ ସରସ୍ୱତୀ ଦେବୀଙ୍କୁ ଧ୍ୟାନ କଲେ, ହେ ମାତ ମୋତେ ଏଭଳି ଗୋଟେ ଛୋଟ ପିଲା ହାତରେ ହରେଇଲ, ଏତେ ବିଦ୍ୱାନ ପଣ୍ଡିତମାନେ ମୋ ଠାରୁ ହାରିଛନ୍ତି କିନ୍ତୁ ଆଜି ଛୋଟ ପିଲାଙ୍କ ଦ୍ୱାରା ହରେଇଲ, ଏଇଭଳି ଭାବରେ କହିକି ଧ୍ୟାନ କରୁଛନ୍ତି ସରସ୍ୱତୀ ଦେବୀଙ୍କର। ଆଉ ସେ ଦେଖା ସାକ୍ଷାତ ହେଇପାରିଲାନି, ମାନେ ନିଦ୍ରା ବିଭୂତ ହେଇଗଲେ, ଶୋଇପଡ଼ିଲେ, ଶୋଇପଡ଼ି ସ୍ୱପ୍ନରେ ସରସ୍ୱତୀ ଦେବୀ କହୁଛନ୍ତି, ସରସ୍ୱତୀ କହୁଛନ୍ତି ତମେ ଆଜି ଯାହାଠାରୁ ପରାସ୍ତ ହେଲ ସିଏ ମୋର ହେଉଛନ୍ତି ସ୍ୱାମୀ, ସିଏ ମୋର ହେଉଛନ୍ତି ସ୍ୱାମୀ ଭଗବାନ ସରସ୍ୱତୀ, ସରସ୍ୱତୀ ପତି ଭଗବାନ ସିଏ। ତେଣୁ ତମେ ଯାଇ ତାଙ୍କର ଶରଣ ନିଅ, ତମର ବହୁତ ବଡ଼ ଭାଗ୍ୟ ତମେ ତାଙ୍କ ପାଖରେ ପରାସ୍ତ ହେଇଛ, ତାଙ୍କ ପାଖରେ ଶରଣ ନିଅ। ଏଇଭଳି ଭାବରେ ସରସ୍ୱତୀ ଦେବୀ ଯେତେବେଳେ କହିଲେ, ରାତି ପାଇଲା ପରେ ସାଙ୍ଗେ ସାଙ୍ଗେ ଦୌଡ଼ିଲେ ସିଏ ନିମାଇ ପଣ୍ଡିତଙ୍କ ଗୃହକୁ, ଶଚୀ ମାତାଙ୍କ ଗୃହକୁ ଯାଇକରି ସେଠି ପ୍ରଣାମ କରିକିରି କ୍ଷମା ଭିକ୍ଷା କଲେ। ତେଣୁ ସେଇଠି ମହାପ୍ରଭୁ ତାଙ୍କୁ କହିଛନ୍ତି, ସେଇତ ବିଦ୍ୟାର ଫଳ ଜାନିଅ ନିଶ୍ଚୟ, କୃଷ୍ଣ ପାଦ ପଦ୍ମେ ଯଦି ରତିମତି ରୟ, ଇଏ ବିଦ୍ୟାର ଫଳ ହେଉଛି ଏଇଟା। ଯଦି ଭଗବାନ ପାଦ ପଦ୍ମରେ ରତି ଆସିଲା ତାହେଲେ ବୁଝିବାକୁ ପଡ଼ିବ ଇଏ ହେଉଛି ବିଦ୍ୟାର ଫଳ, ବିଦ୍ୟାର ଫଳ। ତେଣୁ ଇଏ ଯେଉଁ ଅବିଦ୍ୟାରୁ ବିଦ୍ୟା କଥା ଆମ ପ୍ରସଙ୍ଗ ଆସିଗଲା, ଏ ବିଦ୍ୟା ବିଷୟରେ ଯଦି କୁହାଯିବ ତାହେଲେ ସରିଯିବ କଥା, ସରିଯିବ ମାନେ ସମୟ ହେଇଯିବ ଆମର, କିନ୍ତୁ ଆମେ ବିଦ୍ୟା ବିଷୟରେ ସେ କହିବାନି, ଅବିଦ୍ୟା ବିଷୟରେ କହିବା କଥା ଆମର। ପାଞ୍ଚ ପ୍ରକାର ଅବିଦ୍ୟା ରହିଛି ଭାଗବତରେ ବର୍ଣ୍ଣନା କରାଯାଇଛି, କ'ଣ କ'ଣ ସେ ଅବିଦ୍ୟା ନା ହେଉଛି କ'ଣ, ତାମିଶ୍ର ଅନ୍ଧତାମିଶ୍ର ତମ ମୋହ ମହାତମ, ଭଗବାନ ଭୁଲିଗଲେ ଏଇଭଳି ଭାବରେ ସବୁ ରହିବେ ଶରୀର ଶରୀର ଚେତନାରେ ରହିବେ। ଆଜି ମୂର ସେହି ଚେତନାରେ ରହିଛନ୍ତି, ଶରୀର ଚେତନାରେ ରହିଛନ୍ତି, ବହୁତ ଶକ୍ତି ରହିଛି, ଶରୀର ଶକ୍ତି ବହୁତ ରହିଛି, ପାଞ୍ଚ ମୁଖ ରହିଛି। ଏଇସବୁ ତାକୁ କ'ଣ ମୁଖଟାକୁ କୁହାଯାଏ ବ୍ରାହ୍ମଣ ବୋଲି। ଆମ ଶରୀର ଭିତରେ ଏଇ ଯେଉଁ ରହିଛନ୍ତି ବର୍ଣ୍ଣାଶ୍ରମ ଚାରି ବର୍ଣ୍ଣ ରହିଛି, ମସ୍ତକ ହେଉଛି ବ୍ରାହ୍ମଣ କାର୍ଯ୍ୟ କରିବ, ସେ ବୁଦ୍ଧି ଦେବ, ହାତ ହେଉଛି କ୍ଷତ୍ରିୟର କାମ କରିବ, ସେ ବିପଦରୁ ରକ୍ଷା କରିବ, ଆଉ ଯେଉଁ ଆମର ରହିଛି ପେଟ ରହିଛି ଇଏ ବୈଶ୍ୟର କାମ, ସେସବୁ ଖାଦ୍ୟ ପ୍ରଦାନ କରିବେ, ଏବଂ ପାଦ ରହିଛି ଶୂଦ୍ରର କାମ, ସେ ଆମେ ଯେଉଁଠି ଯିବା ଚାହିଁବା ସେସବୁ ଆମକୁ ନେଇକି ଯିବ ସେଠିକି। ତେଣୁ ଏ ଯେଉଁ ମସ୍ତକ ରହିଛି ବୁଦ୍ଧି ପ୍ରଦାନ କରିବ, ଭଗବାନ ସମସ୍ତଙ୍କୁ ଗୋଟେ ବୁଦ୍ଧି ଦେଇଛନ୍ତି, ଭଗବାନ ସବୁ ପଶୁ ପକ୍ଷୀଠାରୁ ଆରମ୍ଭ କରି ସମସ୍ତଙ୍କୁ ବୁଦ୍ଧି ପ୍ରଦାନ କରିଛନ୍ତି। ମନ ବୁଦ୍ଧି ଏବଂ ଅହଙ୍କାର ଏ ତିନୋଟି ହେଉଛି ସୂକ୍ଷ୍ମ ଶରୀର ଆମର, ମନ ବୁଦ୍ଧି ଅହଙ୍କାର ଏ ବୁଦ୍ଧି ଭଗବାନ ପ୍ରଦାନ କରିଛନ୍ତି। କିନ୍ତୁ ଏ ବୁଦ୍ଧିର ଆମେ ଯେତେବେଳେ ଅପବ୍ୟବହାର କରୁଛେ ସେତେବେଳେ ସବୁ ଅବିଦ୍ୟା ଆମ ପାଖରେ ରହୁଛି, ପ୍ରକୃତ ବୁଦ୍ଧି ଆମର ନଷ୍ଟ ହୋଇଯାଉଛି। ଯେଉଁମାନେ ଏଇ ବୁଦ୍ଧି ଦ୍ୱାରା ଭଗବାନଙ୍କର ଭଜନ କରନ୍ତି ଭଗବାନ ତାଙ୍କୁ ଶୁଦ୍ଧ ବୁଦ୍ଧି ପ୍ରଦାନ କରନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଭଗବତ ଗୀତାରେ ଭଗବାନ କହିଲେ ଦଦାମି ବୁଦ୍ଧି ଯୋଗଙ୍କମ ଯେନ ମାମ ଉପଜାନ୍ତି ତେ, ଭଗବାନ ତାଙ୍କୁ ବୁଦ୍ଧି ପ୍ରଦାନ କରିବେ ଯାହାଫଳରେ କି ସେମାନେ ଭଗବାନ ପାଖକୁ ଯିବେ। ତେଣୁ ଇଏ ଭଗବାନଠୁ ଦୂରେଇ ଯାଉଛନ୍ତି, ଭଗବାନ ସହ ଯୁଦ୍ଧ କରୁଛନ୍ତି, ଏଇଟା ମଧ୍ୟ ଭଗବାନ ଦେଉଛନ୍ତି। ଯିଏ ଯଥା ମାଙ୍କ ପ୍ରପଦ୍ୟନ୍ତେ ଯିଏ ଯେଉଁଭଳି ଭାବରେ ଭଗବାନ ଶରଣ ଯିବେ ଭଗବାନ ତାଙ୍କୁ ସେଇଭଳି ଭାବରେ ଉପକୃତ କରିବେ ବା ପୁରସ୍କୃତ କରିବେ। ତେଣୁ ଇଏ ଯେଉଁ ପାଞ୍ଚ ପ୍ରକାର ପାଞ୍ଚଟି ମୁଣ୍ଡ ରହିଛି, ରାବଣର ଦଶଟି ମୁଣ୍ଡ ଥିଲା, ଦଶଟି ମୁଣ୍ଡ ଥିଲା, ଦଶଟି ମୁଣ୍ଡ ସାଇ ହଜାର ମୁଣ୍ଡ ଥିଲେ କ'ଣ ହେବ, ହଜାର ମୁଣ୍ଡ ଥିଲେ କ'ଣ ହେବ, ଯଦି ସିଏ ଗୋଟିଏ ମୁଣ୍ଡ ଥାଇକରି ମଧ୍ୟ ଯଦି ସେ ଭଗବାନଙ୍କର ଭଜନ କଲେ ତାହେଲେ ସେ ସାର୍ଥକ ହୋଇଗଲା, ଆଉ ହଜାର ମୁଣ୍ଡ ଥାଇକି ଯଦି ଭଗବାନଙ୍କୁ ଭଜନ କରୁନାହିଁ ତାହେଲେ ସେ ମୂଲ୍ୟ କିଛି ନାହିଁ। ଏତେ ମୁଣ୍ଡ ଥାଇକରି ମଧ୍ୟ ଦଶ ମୁଣ୍ଡ ଥାଇକରି ହଜାର ମୁଣ୍ଡ ଥିଲା ତାଙ୍କର, ଅନନ୍ତ ଦେବଙ୍କର ହଜାର ମୁଣ୍ଡ ରହିଛି, ତାଙ୍କର ହଜାର ପଣା ହଜାର ମୁଣ୍ଡ, କିନ୍ତୁ ସେ ମୁଣ୍ଡରେ ଭଗବାନଙ୍କ ବାସ୍ତି ମସ୍ତକରେ ବା ବୁଦ୍ଧି ଦ୍ୱାରା ସେ ଭଗବାନଙ୍କୁ ଭଜନ କରୁଛନ୍ତି। ଭାଗବତ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, କହୁଛନ୍ତି କ'ଣ, ନାଥଂ ବିଦାମେ ମମି ମୁନୟୋଗ୍ରଧାସ୍ତେ ମାୟାବଳସ୍ୟ ପୁରୁଷସ୍ୟ କୁତୋବରାଜେ ଗାୟନ୍ ଗୁଣାନ୍ ଦଶଶତାନନ ଆଦିଦେବ ଶେଷୋଧୁନାବି ସମବଶ୍ୟତି ନାଶ୍ୟ ପାରମ୍। ଯେତେବେଳେ ନାରଦ ମୁନି ଭାଗବତ ଦ୍ୱିତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବ୍ରହ୍ମାଙ୍କୁ ପଚାରୁଛନ୍ତି, ପ୍ରଭୁ ପିତାଶ୍ରୀ ଆପଣ ତ ସୃଷ୍ଟିକର୍ତ୍ତା, ଆପଣ କାହାର ଧ୍ୟାନ କରୁଛନ୍ତି, ଆପଣଙ୍କ ଉପରେ ଆଉ କିଏ ଅଛନ୍ତି। ଯେତେବେଳେ କହୁଛନ୍ତି ବ୍ରହ୍ମା ସେତେବେଳେ ନାରଦଙ୍କୁ ଜ୍ଞାନ ପ୍ରଦାନ କରୁଛନ୍ତି, କହୁଛନ୍ତି ନାରଦ ସେ ଭଗବାନ ଯେଉଁ ଅଛନ୍ତି ତାଙ୍କର ଗୁଣ କ'ଣ କହିବି, ହଁ ତାଙ୍କର ଅନ୍ତ କେହି ଜାଣିପାରନ୍ତି ନାହିଁ, ମୁଁ ଜାଣିପାରୁନାହିଁ କି ତୁମର, ତୁମେ ଜାଣିପାରୁନାହ କି ତୁମର ବଡ଼ ଭାଇ ଶିବଜୀ ବା ଅନନ୍ତଦେବ ମଧ୍ୟ ଜାଣିପାରୁନାହାନ୍ତି, ଚାରି କୁମାର ମଧ୍ୟ ଜାଣିପାରୁନାହାନ୍ତି, ଅନନ୍ତଦେବ ତାଙ୍କ ଭାଇ ନୁହଁ, ଅନନ୍ତଦେବ ଭଗବାନଙ୍କର ସେ ଅଂଶ ହିସାବରେ ଆସୁଛନ୍ତି, ସେ ଅନନ୍ତଦେବ ଭଗବାନଙ୍କର ଗୁଣଗାନ କରୁଛନ୍ତି ଗୋଟିଏ ମୁଖରେ ନୁହଁ ବା ଶହେ ମୁଖରେ ନୁହଁ, ହଜାର ମୁଖରେ ଗୁଣ ଭଗବାନ ଗୁଣଗାନ କରୁଛନ୍ତି, ହଜାରଟି ମୁଣ୍ଡ ରହିଛି ତାଙ୍କର, ହଜାରଟି ଫଣା, ଏବଂ ହଜାର ମୁଖରେ ଗୁଣଗାନ କରୁଛନ୍ତି ଏ ପର୍ଯ୍ୟନ୍ତ ସେ ସବୁ ନାହିଁ, ସେ ସବୁ ଅଧୁନା ବି ସମବଶ୍ୟତି ନା ଆସେ ପାରମ, ଏତେ ଭଗବାନଙ୍କର ଗୁଣ ରହିଛି ଶେଷ ହଉ ନାହିଁ, ଶେଷ ଅଧୁନା ବି ସମବଶ୍ୟତି ନା ଆସେ ପାରମ। ତେଣୁ ଭଗବାନ ଆମକୁ ଗୋଟିଏ ମସ୍ତକ ଦେଇଛନ୍ତି, ଆମେ ଗୋଟିଏ ମସ୍ତରେ ଭଗବାନଙ୍କର ଗୁଣଗାନ କରିବା, ଆମେ ଯଦି କିଛି ନ ଜାଣିପାରିଲେ ମଧ୍ୟ ଯଦି କେବଳ ଭଗବାନଙ୍କ ନାମକୁ ଜପ କରିବା ତାହେଲେ ଆମେ ଜୀବନରୁ ସାର୍ଥକ ହେଇଯିବା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏ କଥାଟି କୁହାଯାଇଛି, ଯେତେବେଳେ କ'ଣ ଯେଉଁଛନ୍ତି ଅଜାମିଳ ଏତେ ପ୍ରକାର ପାପ କରିଥିଲା, ବିରାଟ ବଡ଼ ଲିଷ୍ଟ କରିଥିଲେ ଚିତ୍ରଗୁପ୍ତ, ବିରାଟ ବଡ଼ ଲିଷ୍ଟ କରିଥିଲେ, ଏବଂ ଯମରାଜଙ୍କର ତିନିଜଣ ଦୂତ ଆସି ପହଞ୍ଚିଗଲେ ତାକୁ ନେବା ପାଇଁ, ନେବା ପାଇଁ ଆସିଗଲେ, ଯେତେବେଳେ ପାସ ପକେଇକିରି ଟାଣିଆ ବି ବସିଛନ୍ତି ସେ ସମୟରେ ସିଏ ଡାକିଦେଲା ନାରାୟଣ, ନାରାୟଣ କହିଲେ ତାର ଦଶ ପୁତ୍ର, ଦଶଟି ପୁତ୍ର ରହିଛି, ଦଶମ ପୁତ୍ରର ନାମ ହେଉଛି ନାରାୟଣ, ପାଞ୍ଚ ବର୍ଷର ବାଳକ ସେ 88 ବର୍ଷ ବୁଢ଼ା ଇଏ 5 ବର୍ଷର ପୁତ୍ର ତାର ସେ ଖେଳୁଥିଲା ସେଇଠି ନାରାୟଣଙ୍କୁ ଏଇଭଳି ଭାବେ ଡାକିଦେ ନାରାୟଣ ଆୟ ଡାକିଦେଲା ସେତେବେଳେ ସାଙ୍ଗେ ସାଙ୍ଗେ ଭଗବାନ ନାରାୟଣଙ୍କର 4 ଦୂତ ଆସି ପହଞ୍ଚିଗଲେ 4 ଦୂତ ଆସି ପହଞ୍ଚିକରି ଏସବୁ ବହୁତ ଘଟଣା ରହିଛି ଆମେ କ'ଣ ବର୍ଣ୍ଣନା କରିବା ସେଇଟାକୁ ଖାଲି ସଂକ୍ଷେପରେ କହିବା ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇ ଯେଉଁ ଅଜାମିଳ ଏତେ ବଡ଼ ପାପି ଥିଲା କିନ୍ତୁ ଅନ୍ତିମ ସମୟରେ ଭଗବାନଙ୍କର ନାମ ତାଙ୍କ ମୁଖରେ ଆସିଲା ଯାହା ହେଉ ଜିହ୍ୱାରେ ଆସିଲା ତେଣୁ ଆମେ ଏତେ ନାମ ନେଉଛେ ଭଗବାନଙ୍କ ନାମ ନେଉଛେ ଜିହ୍ୱାରେ ଏଇ ଜିହ୍ୱାରେ କିନ୍ତୁ ଅନ୍ତିମ ସମୟରେ ଯଦି ନାମ ନ ଆସିଲା ଗଲା ସରିଲା ଅବଶ୍ୟ କେବେ ନଷ୍ଟ ହେବ ନାହିଁ ଏଥିରେ କିଛି ନଷ୍ଟ ନାହିଁ କିନ୍ତୁ ଆମର କହିବାର ଉଦ୍ଦେଶ୍ୟ ହେଉଛି ଅନ୍ତିମ ସମୟରେ ଯଦି ଏଇ ନାମଟି ଆସିଗଲା ତାହେଲେ ଆମର ଜୀବନ ସାର୍ଥକ ହୋଇଯିବ ଅନ୍ତ କାଳେ ଚ ମାମିବ ସ୍ମରଣ ମୁକ୍ତ କଳେବରମ ଝ ପ୍ରୟାତି ସମଦ୍ଭାବଂ ଜାତି ନାସ୍ତତ୍ର ସଂଶୟ ଏଥିରେ କୌଣସି ସନ୍ଦେହ ନାହିଁ ଆମେ ଏତେ ଜୀବିତ ଅବସ୍ଥାରେ ଏତେ ଭଗବାନଙ୍କ ନାମ ନେଉଛେ ଅନ୍ତତଃ ପକ୍ଷେ ପ୍ରଭୁପାଦ ମହାରାଜ କହନ୍ତି ଆମେ ଷୋଳମାଳା ନାମ ନେବା ଏ ଷୋଳମାଳା ଯେଉଁ ନାମ ନେଉଛେ ଏ 25,000 ନାମ ଗୋଟିଏ ନାମରେ 16 ଗୋଟିଏ ମନ୍ତ୍ରରେ ମହାମନ୍ତ୍ରରେ 16 ନାମ ରହିଛି ଆର ପୁଣି ଆଉ ବହୁତ ବ୍ୟାଖ୍ୟା ରହିଛି ଆମେ ସେଇଟା ଆଲୋଚନା କରିବା ନାହିଁ ଏ 25,000 ଯେଉଁ ଆମେ ନେଉଛେ ମାଳା ଜପ କରୁଛେ ଗୋଟିଏ ମାଳାରେ 16 ରହିଛି 16 25,000 ନାମ 25,000 ନାମ ନେଉଛେ ହଁ 25,000 ନାମ ନେଉଛେ 16 ମାଳା କହିଲେ 16 × 108 1728 1700 ଗୋଟିଏ ମାଳାରେ 16 ନାମ ରହିଛି ତେଣୁ ଏହିଭଳି ଭାବରେ ଗୋଟିଏ ମନ୍ତ୍ର 16 ନାମ ଏହିଭଳି ଭାବରେ ହିସାବ କଲେ ପାଖାପାଖି 25,000 ଉର୍ଦ୍ଧ ନାମ ଆମେ ନେଉଛେ ତା ଦେହରେ ପୁଣି ରହିଛି ଗୋଟିଏ ରାମ ନାମରେ 1,000 ବିଷ୍ଣୁ ନାମ ରହିଛି ଆମେ ଯେଉଁ ନାମ ନେଉଛେ ଗୋଟିଏ ରାମ ନାମ କ'ଣ ସହସ୍ର ନାମ ତତୁଲ୍ୟଙ୍କ ରାମ ନାମ ବରାନ ନାହିଁ ଗୋଟିଏ ରାମଙ୍କର ନାମ ଯେଉଁ ନେଉଛେ 1,000 ବିଷ୍ଣୁଙ୍କର ନାମ ସହିତ ସମାନ ସେ ଏବଂ ଗୋଟିଏ କୃଷ୍ଣଙ୍କର ନାମ ଯେଉଁ ନେଉଛେ 3,000 ବିଷ୍ଣୁଙ୍କର ନାମ ସହିତ ସମାନ ତେଣୁ ଆମେ କେତେ ଲକ୍ଷ ନାମ ନେଉଛେ ହିସାବ କରନ୍ତୁ ଦିନମାନ ଭିତରେ ଗୋଟିଏ ଦିନରେ କିନ୍ତୁ ଅନ୍ତିମ ସମୟରେ ଯଦି ଜୁହାରେ ଭଗବାନଙ୍କ ନାମ ନ ଆସିଲା ତାହେଲେ କ'ଣ ହେବ ତାହେଲେ କ'ଣ ହେବ ତେଣୁକରି ବିଲମଙ୍ଗଳ ଠାକୁର କହୁଛନ୍ତି ସେଇଟା ରହିଛି ସେଇଟା ରହିଛି କିନ୍ତୁ ସାର୍ଥକତା ହେବନି ନାହିଁ ନା ଫୁଲ୍ ସାଟିସ୍ ଫୁଲ୍ ପରଫେକ୍ସନ୍ଟା ମିଳିଲା ନାହିଁ ନା ଇମ୍ପରଫେକ୍ଟ ହେଇଗଲା ତେଣୁ ବିଲମଙ୍ଗଳ ଠାକୁର କହୁଛନ୍ତି ଜିହେ ସଦୈବ ଭଜ ସୁନ୍ଦରାଣୀ ଜିହେ ସଦୈବ ଭଜ ସୁନ୍ଦରାଣୀ ନାମାନି କୃଷ୍ଣ ସମନୋହରାଣୀ ନାମାନି କୃଷ୍ଣ ସମନୋହରାଣୀ ଆବନେଥା ମଧୁରାକ୍ଷରାଣୀ ଆବନେଥା ମଧୁରାକ୍ଷରାଣୀ ଗୋବିନ୍ଦ ଦାମୋଦର ମାଧବେଦୀ ଗୋବିନ୍ଦ ଦାମ ଆଉ ଗୋଟେ ଜାଗାରେ କହିଛନ୍ତି ବିଲମଙ୍ଗ ଠାକୁର କହୁଛନ୍ତି ଯେ ହେ ଜୁହେ ମୁଁ ତୋତେ ପ୍ରାର୍ଥନା କରୁଛି ତୁ ଯେତେବେଳେ ଅନ୍ତିମ ସମୟରେ ଅନ୍ତିମ ଜୁହେ ତ୍ୱମେବ ଯାଚେ ମମ ଦେହି ଜିଭେ ତ୍ୱମେବ ଯାଚେ ମମ ଦେହି ଜିଭେ ସମାଗତେ ଦଣ୍ଡଧରେ କୃତାନ୍ତେ ସମାଗତେ ଦଣ୍ଡଧରେ କୃତାନ୍ତେ ତେବେ ବକ୍ତବ୍ୟମେବଂ ମଧୁରଂ ସୁଭକ୍ତୌ ବକ୍ତବ୍ୟମେବଂ ମଧୁରଂ ସୁଭକ୍ତୌ ଗୋବିନ୍ଦ ଦାମ ଧର୍ମାଧବେଦୀ ଗୋବିନ୍ଦ ଦାମ କ'ଣ ଅନ୍ତ ସମୟରେ କୃତାନ୍ତେ ଯମରାଜ ଆଉ ଯମରାଜ ନ ଆସିଲେ ମଧ୍ୟ ତାଙ୍କର ଦୂତମାନେ ଆସିବେ ସେଇ ସମୟରେ ଆମ ଜୁହା ଯଦି ଭଗବାନ ନାମ ନେଇଗଲା ତାହେଲେ ଜୁହା ସାର୍ଥକ ହେଇଗଲା ମନୁଷ୍ୟ ଜନ୍ମ ସାର୍ଥକ ହେଇଗଲା ଭଗବଧାମକୁ ଆମେ ଯିବା ଅବଶ୍ୟ ଯଦି ନ ଆସିଲେ ମୋତେ କିଛି ଅସୁବିଧା ନାହିଁ ହରିଚରଣ ପ୍ରଭୁ ଯାହା କହିଲେ କିଛି ଠିକ୍ କଥା କିଛି ତା ସେ ବିଷୟରେ ଯଦି ଆଲୋଚନା କରି ଗୋଟେ କ୍ଲାସ୍ ଦରକାର ତା ପାଇଁ ଆମେ କେତେ କହିବା ତାକୁ ତେଣୁ ଇଏ ଆମର କହିବାର ଉଦ୍ଦେଶ୍ୟ ଥିଲା, ଏଇ ଏତେ ନାମ ନେଉଛେ ଅନ୍ତିମ ସମୟରେ ଯଦି ଆସିଗଲା ତାର ଆମ ଜନ୍ମଟା ଫୁଲ୍ ସାଟିସ୍ଫାଏଡ଼୍ ହେଇଗଲା, ସାଟିସ୍ଫାକ୍ସନ୍ ହେଇଗଲା, ପୂର୍ଣ୍ଣ ସକ୍ସେସ୍ଫୁଲ୍ ହେଇଗଲା, ସେଇଟା ସମ୍ୟକ୍ ସିଦ୍ଧି ହେଇଗଲା, ସେଇଟା ସଂସିଦ୍ଧିମ୍, ଏଇଟା ଶ୍ରେଷ୍ଠ ସିଦ୍ଧି। ତେଣୁ ଏହିଭଳି ଭାବରେ ଏ ଯେଉଁ ରହିଛି ମସ୍ତକରେ ବୁଦ୍ଧି ପ୍ରଦାନ କରିଛନ୍ତି ଭଗବାନ। ଭଗବାନ ବୁଦ୍ଧି, ମନ ଏବଂ ବୁଦ୍ଧି ଏବଂ ଅହଙ୍କାର, ଏ ତିନୋଟି ତତ୍ତ୍ୱ ରହିଛି। ବୈଜ୍ଞାନିକମାନେ ଭାବନ୍ତି, ବୈଜ୍ଞାନିକମାନଙ୍କର ଯେଉଁ ମନ ବୁଦ୍ଧି ଏବଂ ଅହଙ୍କାର, ଅର୍ଥ ଯାହା ଅହଙ୍କାର ତ ସେମାନେ ଜାଣନ୍ତି ନାହିଁ, ମନ ଏବଂ ବୁଦ୍ଧି ଜାଣନ୍ତି, କିନ୍ତୁ ସେମାନଙ୍କର ମନ ଏବଂ ବୁଦ୍ଧି ଆମର ମାନେ ଭାଗବତଙ୍କର ମନ ବୁଦ୍ଧି ଅଲଗା ବିପରୀତ ରହିଛି। ଆମର ଶ୍ରୀ ଶ୍ରୀମଦ୍ ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ କହନ୍ତି, ସେମାନେ ଭାବନ୍ତି ମାଇଣ୍ଡ ବା ବ୍ରେନ୍ ଏସବୁ ମସ୍ତକରେ ରହିଛି, କିନ୍ତୁ ଯଦିଓ ମସ୍ତକରେ ରହିଛି ତା'ର ଫଙ୍କସନ୍ଟା ରହିଛି, କିନ୍ତୁ ତା'ର ରିମୋଟ୍ଟା ରହିଛି ଆଉ ହୃଦୟ ଭିତରେ ରହିଛି। ମନ ବୁଦ୍ଧି ଏବଂ ଅହଙ୍କାର ଏ ତିନୋଟି ହେଉଛି ସୂକ୍ଷ୍ମ ଶରୀର ଆମର, ଏ ତିନୋଟି ସୂକ୍ଷ୍ମ ଶରୀର ହୃଦୟ ଭିତରେ ରହିଛି, ହୃଦୟ ଭିତରେ ରହିକି ସେ ସବୁ କଣ୍ଟ୍ରୋଲ୍ କରୁଛି। ବୁଦ୍ଧି ମଧ୍ୟ, ବୁଦ୍ଧିର ଯେଉଁ ସଫ୍ଟ କପି ସେଇଠି ରହିଛି, ସଫ୍ଟ କପିଟା ସେଇଠି ରହିଛି। ତେଣୁ ଏଇ ବୁଦ୍ଧି ଦ୍ୱାରା ଯଦି ଆମେ ସ୍ମରଣ ହେଇଗଲା ଭଗବାନଙ୍କର ସେହି ସମୟରେ ଗୋଟିଏ ଥର ନାମ ଜପ, ଏତେ ଏ ବହୁତ ନାମ ହେଇଗଲା, ଷୋଳ ନାମ, ଖାଲି ହରେ କହିଦେଲେ ମଧ୍ୟ, ଖାଲି ହ କହିଥିଲେ ମଧ୍ୟ ଜଣେ ଫୁଲ୍ ସେଠି ମାନେ ଇଏ ସକ୍ସେସ୍ ହେଇଯିବ। ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କ ଭାଷାରେ କହିଛନ୍ତି, ଏ ଶ୍ଳୋକଟି ଅଛି ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଅଛନ୍ତି, ସର୍ବେଷାମ ଭଗବତାମ ଇଦମେବ ସୁନିଷ୍କୃତମ ନାମ ବ୍ୟାହରଣ ବିଷ୍ଣୁ ଯତତ୍ ବିଷୟାମତି। ଏ ବହୁତ ଆଲୋଚନା ହେଇ ସେ ବିଷୟରେ, ଆମେ ଖାଲି ସଂକ୍ଷେପରେ କହିବା, ଯେତେବେଳେ ଯମରାଜଙ୍କ ଦୂତମାନେ ଭାବୁଛନ୍ତି ଅନେକ ପ୍ରକାର ପାପ ରହିଛି, ଆଉ ଆପଣ ଖାଲି ଏଇ ଗୋଟିଏ ନାମ କହିଦେଉଛନ୍ତି କ'ଣ ହେଇଯିବ, ତା ଦେହରେ ବହୁତ କ'ଣ ଗୁରୁ ପାପ ପାଇଁ ଗୁରୁ ପ୍ରାୟଶ୍ଚିତ ରହିଛି, ଲଘୁ ପାପ ପାଇଁ ଲଘୁ ପ୍ରାୟଶ୍ଚିତ ରହିଛି, ଆପଣ ସବୁ ପାଇଁ ଗୋଟିଏ କହିଦେଲେ, ଅଲ୍ ଇନ୍ ୱାନ୍ କହିଦେଲେ, ତେଣୁ ଏସବୁ କହିନାହାନ୍ତି, ତାଙ୍କ ମନର ଭାବନାକୁ ବିଷ୍ଣୁଦତ୍ତମାନେ କହୁଛନ୍ତି ଏ ଶ୍ଲୋକଟି। ସର୍ବେଷାମ ଅପି ଭଗବତା, ଯେତେ ପ୍ରକାର ପାପି ରହିଛନ୍ତି ତାର ପୂର୍ବରୁ କହିଲେ କ'ଣ ବ୍ରହ୍ମହତ୍ୟା ଗୋହତ୍ୟା ରାଜହତ୍ୟା ଏସବୁ ବିଭିନ୍ନ ପ୍ରକାର ସବୁ ଲିଷ୍ଟ ଦେଲେ ବିଭିନ୍ନ ପ୍ରକାର ପାପର, ତେଣୁ ତାପରେ କହିଲେ ସର୍ବେଷାମ ଅପି ଭଗବତାମ, ଆହୁରି ମଧ୍ୟ ଅନେକ ପ୍ରକାର ପାପ ରହିଛି, ସେସବୁ ଯମରାଜଙ୍କର କମ୍ପ୍ୟୁଟରରେ ସବୁ ରହିଛି, ଯମରାଜଙ୍କର ଯେଉଁ ରହିଛି ଯମରାଜଙ୍କର ନିୟମ ବାଳି ରହିଛି ସେଠାରେ ସବୁ ରହିଛି, ବେଦରେ ସବୁ ବର୍ଣ୍ଣନା କରାଯାଇଛି ସବୁ ଜିନିଷ, ବେଦରେ ବିଭିନ୍ନ ପ୍ରକାର ପାପ ରହିଛି, ପ୍ରତିଜ୍ଞା ରହିଛି, ପାପ ବିଷୟରେ ବର୍ଣ୍ଣନା କରାଯାଇଛି, ଅନେକ ପ୍ରକାର ପାପ ରହିଛି, କିନ୍ତୁ ସର୍ବେଷାମ ଅପି ଭଗବତାମ, ଯେତେ ପାପୀ ହେଉନା କାହିଁକି ଇଦମେବ ସୁନିଷ୍କୃତମ, ମାତ୍ର ଏତିକି ହେଉଛି ଶ୍ରେଷ୍ଠ ନିଷ୍କୃତି ବା ପ୍ରାୟଶ୍ଚିତ। କ'ଣ ସେଇଟା? ନା ନାମ ବ୍ୟାହରଣ ବିଷ୍ଣୁ, ଭଗବାନଙ୍କର ନାମକୁ ଉଚ୍ଚାରଣ କଲେ, ଯେତେବେଳେ କୁହାଯାଉଛି ନାମ ବ୍ୟାହରଣ ବିଷ୍ଣୁ ଯତତ୍ ବିଷୟାମତି, ଯେତେବେଳେ ଭଗବାନଙ୍କର ନାମ ରହୁଛେ ସେତେବେଳେ କ'ଣ କହୁଛି ନା ଯତ୍ କହିଲେ ସେ ନାମଙ୍କର ବା ଭଗବାନଙ୍କର ତତ୍ ବିଷୟାମତି, ଯେ ନାମ ଉଚ୍ଚାରଣ କରୁଛନ୍ତି ତାଙ୍କ ପ୍ରତି ଭଗବାନଙ୍କର ମତି ଆସିବ। ଆମର ମତିରେ ଭଗବାନ ନାମ ନେଉଛେ, ମତିରେ ଭଗବାନଙ୍କୁ ଚିନ୍ତା କରୁଛେ ନାହିଁ ଅଲଗା କଥା, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି କିଛି ଚିନ୍ତା ନାହିଁ, କିନ୍ତୁ ଭଗବାନଙ୍କ ମତି ଆମ ପ୍ରତି ରହୁଛି। କ'ଣ ସେଇଟା ରହୁଛି? ଶ୍ରୀଧର ସ୍ୱାମୀ କହିଛନ୍ତି, କ'ଣ କହିଛନ୍ତି ଶ୍ରୀଧର ସ୍ୱାମୀ, ମୁଁ କହିଥିଲି ତାରେ, ସେ କହୁଛନ୍ତି ମଧ୍ୟ ଓୟମ୍ ମୟା ସର୍ବତ ରକ୍ଷିଣମ୍ ଇତି ବିଷ୍ଣୁର ନାମଚାରକ ନାମଚାରକ ପୁରୁଷ ପ୍ରତି ବିଷ୍ଣୁର ମତି ଭବତୀ। ଆମେ ଯେତେବେଳେ ଭଗବାନଙ୍କ ନାମ ନେଉଛେ ଭଗବାନ ସେତେବେଳେ କ'ଣ ଚିନ୍ତା କରୁଛନ୍ତି ନା ସେ ଚିନ୍ତା କରୁଛନ୍ତି ଇଏ ହେଉଛନ୍ତି ମୋର ବ୍ୟକ୍ତି ମଧ୍ୟୟମ୍ ମାୟା ସର୍ବତ୍ର ରକ୍ଷଣୀୟମ୍, ମୋ ଦ୍ୱାରା ଏ ପୂର୍ଣ୍ଣ ଭାବରେ ସୁରକ୍ଷିତ ହେବ। ଏ ନାମଚାରକ ପ୍ରତି ନାମଚାରକ ପୁରୁଷ ପ୍ରତି ଭଗବାନଙ୍କର ମତି ହୁଏ, ଏଇଟା ଭଗବାନ ବିଷ୍ଣୁଙ୍କର ଦୂତମାନେ କହୁଛନ୍ତି, ଏ ଠିକ୍ ସିକ୍ରେଟ୍ କଥା, ଏଇଟା ସମସ୍ତେ ଜାଣନ୍ତି ନାହିଁ, ସିକ୍ରେଟ୍ କଥା ଏଇଟା। ତେଣୁ ଏ ଯେଉଁ ଅନ୍ତିମ ସମୟରେ ଗୋଟିଏ ନାମ ଆସିଗଲେ, ଗୋଟିଏ ନାମ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଗୋଟିଏ ତ ନାମ ହେଲେ ବହୁତ ହେଇଗଲା, ଖାଲି ଅଧା ହେଇଗଲେ ବି ଚଳିବ, ହରେରେ ଖାଲି ହଟା ଆସିଗଲେ ମଧ୍ୟ ହେଇଗଲା, ସିଏ ଭଗବତ ଧାମକୁ ଯିବ, ଯେମିତି ତାଙ୍କ କେସ୍ରେ ହେଲା ବିଷ୍ଣୁ ଦୂତମାନେ ଆସି ପହଞ୍ଚିଗଲେ, ନେଇଯାଇଥାନ୍ତେ ତାଙ୍କୁ ନେଇଯାଇଥାନ୍ତେ ସେହି ସମୟରେ, କିନ୍ତୁ ନଲେଣୀ କାହିଁକିନା ତାଙ୍କର ବୟସ ଆଉ ଥିଲା, 15 ବର୍ଷ ଆହୁରି ଥିଲା, ଯେହେତୁ ସେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିଥିଲା, ସେ ପାପ କାର୍ଯ୍ୟର ପାଣି ସେଟା ତାଙ୍କର ସେଇଟା କମ୍ପ୍ୟୁଟର ସେଠି ଭୁଲ ରିଡ଼ିଂ ଦେଖେଇଲା ତାଙ୍କର ଯମରାଜ କମ୍ପ୍ୟୁଟର ଗୋଟିଏ ଥର ପାଇଁ ଭୁଲ ରିଡ଼ିଂ ଦେଖେଇଥିଲା। କୁହାଯାଏ ଏଇ ଯେଉଁ ଆମ ବିଶ୍ୱ ରହିଛି, ବିଶ୍ୱ ସବୁ ରହିଛି, ବିଭିନ୍ନ ଦେଶ ସବୁ ରହିଛି, ସମସ୍ତଙ୍କର ଆଟମ୍ ବମ୍ ସବୁ ରହିଛି, ଏ ଆମେରିକା ରୁଷିଆ ଏମାନଙ୍କ ପାଖରେ ସବୁ ରହିଛି, ସବୁ ରହିଛି, ଗୋଟେ ବଟନ୍ ରହିଛି, ଗୋଟେ ବଟନ୍ ରହିଛି, ସେ ବଟନ୍ ଚିପିଲେ ସମଗ୍ର ପୃଥିବୀ ଧ୍ୱଂସ ହୋଇଯିବ। ବା ରୁଷିଆ ଭାବୁଥିବ ମୁଁ ବଟନ୍ ଚିପିଲେ ଆମେରିକା ଧ୍ୱଂସ ହୋଇଯିବ, ଆମେରିକା ଚିନ୍ତା କରୁଥିବ ମୁଁ ବଟନ୍ ଚିପିଲେ ରୁଷିଆ ଧ୍ୱଂସ ହୋଇଯିବ, ଏଭଳି ରହିଛି। ଯଦି ଭୁଲରେ କୌଣସି କାରଣରୁ ଭୁଲରେ ଚିପିଦେଲେ କ'ଣ ହେବ ଅବସ୍ଥା? ସେହିଭଳିଆ ଯମରାଜର କମ୍ପ୍ୟୁଟର ଗୋଟେ ଭୁଲ ହୋଇଯାଇଥିଲା। ସେଇ ଭୁଲଟା ହେଉଛି କ'ଣ ନା, ସିଏ ଯେଉଁ ଇଏ ଯେଉଁ 188+15 103 ବର୍ଷ ଥିଲା ତା'ର ଆୟୁଷ, କିନ୍ତୁ 15 ବର୍ଷ କମିଗଲା। କାହିଁକି ନା ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ସେ ନିଯୁକ୍ତ ରହିଥିଲା। ଭାଗବତମ 10ମ ସ୍କନ୍ଧରେ ଶ୍ରୀକୁଟି ଅଛନ୍ତି, ଆୟୁ ଶ୍ରିୟ ଯଶୋ ଧର୍ମ ଲୋକାନାମ ଶିଶ୍ରେ ବଚ ହନ୍ତି ଶ୍ରେୟାଂସି ସର୍ବାଣୀ ପୁରୁଷ ମହତ ଅତିକ୍ରମ। ଜଣେ ମହତ ବ୍ୟକ୍ତିଙ୍କର ଅତିକ୍ରମ କଲେ ବା ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କଲେ ତାହାର ସବୁ ଆୟୁଷ ଇତ୍ୟାଦି ସବୁ କମିଯାଏ। ତେଣୁ 15 ବର୍ଷ ଡିଡକ୍ଟ କରିଦେଇଥିଲେ ଯମରାଜ, ତାଙ୍କର ଭୁଲ ହୋଇଗଲା, ଡିଡକ୍ସନ ହିସାବ ହୋଇଯାଇ ତା'ର ଭୁଲ ଡିଡକ୍ସନ ହୋଇଯାଇଥିଲା। ତେଣୁ ଯେତେବେଳେ ବିଷ୍ଣୁତ୍ତମ ଆସିଲେ ସେଇଟାକୁ କରେକ୍ସନ୍ କରିଦେଲେ, କରେକ୍ସନ୍ କରିଦେଲେ ତାଙ୍କ ଆୟୁଷ ବଢ଼ିଗଲା 15 ବର୍ଷ। 15 ବର୍ଷ ବଢ଼ିଗଲା ଯେତେବେଳେ, ନହେଲେ ସେମାନେ ନେଇଯାଇଥାନ୍ତେ, ଭଗବତ ଧାମକୁ ନେଇଯାଇଥାନ୍ତେ ସେହି ସମୟରେ। କିନ୍ତୁ ଯାହା ହଉ ସେମାନେ ପଳେଇଗଲେ, ଇଏ ଆସି ହରିଦ୍ୱାରରେ ଭଗବାନ ଭଜନ କଲେ। 15 ବର୍ଷ କାଳ ଭଗବାନ ଯେଉଁ ଭଜନ କଲେ, କିଭଳି ଭାବରେ ସେ ଭଜନ କରୁଥିଲେ ଚିନ୍ତା କରନ୍ତୁ। କାରଣ ଗୋଟିଏ ସେକେଣ୍ଡ ଡେରି ହେଇଥିଲେ ପଳେଇ ଯାଇଥାନ୍ତା ସେ ନର୍କର ବିଷୟରେ ବହୁତ ବର୍ଣ୍ଣନା ସବୁ ରହିଛି ଭାଗବତରେ। 99,000 ମାଇଲ, 99,000 ଯୋଜନ, ମାଇଲ ନୁହଁ, 99,000 ଯୋଜନ, 3 ବା 2 ମୁହୂର୍ତ୍ତରେ ସବୁ ପାର ହେବେ ସେମାନେ। ବହୁତ କଷ୍ଟ ରହିଛି ସବୁ ରହିଛି ସବୁ ଭାଗବତ 3 ସ୍କନ୍ଧ 30 ଅଧ୍ୟାୟରେ କପିଳଦେବ ମା ଦେବତୀ କହୁଛନ୍ତି ଏଇଭଳି ଭାବରେ ଯନ୍ତ୍ରଣା ସେ ଭୋଗ କରିଥାନ୍ତେ ଗୋଟିଏ ସେକେଣ୍ଡ ଡେରି ହେଇଥିଲେ। କିନ୍ତୁ ସେହି ସମୟରେ ନାରାୟଣ ଆୟ ଏତିକି କହିଦେଲା, ତେଣୁ ସେ ରକ୍ଷା ପାଇଗଲା। ତେଣୁ 15 ବର୍ଷ କାଳ ଯେଉଁ ଭଗବାନ ଭଜନ କଲା, କେଉଁଭଳି ଭାବରେ ଭଜନ କରିବ ଚିନ୍ତା କରନ୍ତୁ। ସେଇଟା ଅଜାମେଳ ଯେଉଁ ଭଗବାନ ଭଜନ କରୁଥିଲା, କେଉଁଭଳି ଭାବରେ ଭଜନ କରୁଥିଲୁ ଚିନ୍ତା କରନ୍ତୁ। ମୃତ୍ୟୁ ମୁଖରୁ ଫେରିକିରି ସେ ଆସିଛି, ସେ ଆମେ ଆମେ ଏତେ ଇଏ କରୁନୁ, ସିରିୟସ୍ ନୁହଁ ନଉଛୁ, କିନ୍ତୁ କେତେ ସିରିୟସ୍ଲି ସେ ଭଗବାନ ନାମ ନଉଥିବ ଏ ଚିନ୍ତା କରନ୍ତୁ। ଯେତେବେଳେ 15 ବର୍ଷ କମ୍ପ୍ଲିଟ୍ ହେଲା, ସେତେବେଳେ ସେ ଆସିଲେ, ପୁଣି ବିମାନ ଆସିଲା ଏବଂ ସେ 4 ଜଣ ଦୂତ ଆସିଲେ, ପୁଣି ତାଙ୍କୁ ନେଇକିରି ଭଗବତ ଧାମକୁ ଗଲେ। କୁହାଯାଏ ନାମାଭାସେ ଅଜାମିଳ ବୈକୁଣ୍ଠ ଗେଲରେ, ଏହି ନାମାଭାସ ନାମର ବିଭିନ୍ନ ସ୍ତର ରହିଛି, ଏ ପୁତ୍ରକୁ ଲକ୍ଷ୍ୟ କରି ନାମ ନେଇଥିଲା। 4ଟି ନାମାଭାସ ରହିଛି, ଆଉ ଗୋଟିଏ ମଧ୍ୟ 5ମ ନାମାଭାସ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି। ଏଇଭଳି ଭାବରେ ଯେଉଁ ରହିଛି ଏ ନାମାଭାସ କରିକିରି ସେ ବୈକୁଣ୍ଠ ଧାମକୁ ଗଲେ। ତେଣୁ ଏଇ ଯେଉଁ ଆମର ମସ୍ତକ ରହିଛି ବା ବୁଦ୍ଧି ରହିଛି, ଏଇ ବୁଦ୍ଧି ମସ୍ତକଟା ଯେଉଁ ଏସବୁକୁ ବ୍ରାହ୍ମଣ ଭଳି ସେ ଗାଇଡ଼ କରିବ, ସେହି ଅନୁସାରେ ଅନ୍ୟମାନେ ସବୁ ଶରୀର ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗମାନେ କାର୍ଯ୍ୟ କରିବେ। କିନ୍ତୁ ମସ୍ତକ ଯଦି ମୂର୍ଖ ହେବ, ତାହେଲେ ଶରୀର ଅବସ୍ଥା କ'ଣ ହେବ? ଏ ମୂରର ଅବସ୍ଥା ସେ ହେଇଥିଲା, 5 ମୁଣ୍ଡ ରହିଛି, ବହୁତ ଶକ୍ତି ରହିଛି, କୁହାଯାଏ ନ ଯାଏ ଏତେ ଶକ୍ତି ରହିଛି, କିନ୍ତୁ କ'ଣ ହେବ? ଏତେ